ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ଆଉ କିଛି ସମୟ ଆଉତରୁ ଆଡ଼ପ ମଣ୍ଡପକେ ବିଜେ କରିବେ ଚତୁର୍ଦ୍ଧ ମୂର୍ତ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରନୁ ସାମାଜିକ ସୁରକ୍ଷା ତକ ସବୁ କ୍ଷେତ୍ରଟି ପରିପୂର୍ଣ୍ଣତାର ସହିତ ଦେଶ ଆଗକେ ବଢ଼ୁଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟବ୍ୟସ୍ତତା ଲାଗି ଆଇବା କାଲି ଭୁବନେଶ୍ୱରଠାରେ ବନ୍ଦ ରହିବା ଅଭିଯୋଗ ଶୁଣାଣି। ଆଉର୍ ଲଘୁଚାପର ବୋଲେ ସମ୍ବଲପୁର ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ ସହିତ ରାଜ୍ୟର 11 ଜିଲ୍ଲାନ ହେବା ଜବର ବର୍ଷା। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାଥି ବାହାରିଥିବାର ଚତୁର୍ଦ୍ଧା ମୂର୍ତ୍ତି ଶରଧାବାଲିନୁ ଆଡ଼ପ ମଣ୍ଡପକେ ବିଜେ କରିବେ। ସନ୍ଧ୍ୟା ଧୂପ ଉତ୍ତରୁ ଶ୍ରୀବିଗ୍ରହମାନେ ଗୁଣ୍ଡିଚା ମନ୍ଦିରକେ ଯିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ପହେଲା ମଦନମୋହନ ରାମକୃଷ୍ଣ ବିଜେ କରବାର ଉତ୍ତରୁ ସୁଦର୍ଶନ ମହାପ୍ରଭୁଙ୍କର ପହଣ୍ଡି ମୂଲ ହେବା। ରଥ ଉପରେ ସନ୍ଧ୍ୟା ଧୂପ ନୀତି ଶେଷ ହେବାର ଉତ୍ତରୁ ମହାପ୍ରଭୁମାନଙ୍କୁ ଗୋଟି ପହଣ୍ଡିଥି ଗୁଣ୍ଡିଚା ମନ୍ଦିରକେ ନିଆଯିବା। ଶ୍ରୀକ୍ଷେତ୍ର ବଡ଼ଦାଣ୍ଡନ ଭକ୍ତମାନଙ୍କର ଜବର ସମାଗମ ଦେଖିବାରକେ ମିଳିଛି। ଶ୍ରୀଗୁଣ୍ଡିଚା ମନ୍ଦିର ଆଗାଡ଼େ ତିନି ରଥନୁ ମହାପ୍ରଭୁମାନଙ୍କୁ ଶ୍ରଦ୍ଧାଳୁମାନେ ଧୂପଦୀପ ଦେଇକରି ଶୃଙ୍ଖଳାର ସହିତ ଦର୍ଶନ କରୁଛନ୍। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମିଆଥି ଶ୍ରୀଗୁଣ୍ଡିଚା ମନ୍ଦିର ଆଗାଡ଼େ ଆଜି ପହପହ 4 ରଥ ଉପରେ ମହାପ୍ରଭୁମାନଙ୍କୁ ଦର୍ଶନ କଲାବେଳକେ ଜବର ଭିଡ଼ ଲାଗି ହୋଇଥିବାର ଦଳାଚକଟାଥି ତିନି ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଯାଇଛି। ଘଟଣାକେ ନେଇକରି ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଥି ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକନୁ ମିଳିଥିବା ସୂଚନା ଅନୁସାରେ ଘଟଣାର ସମ୍ପୂର୍ଣ୍ଣ ପ୍ରଶାସନିକ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆହୋଇଛି। ମହାପ୍ରଭୁମାନଙ୍କ ରଥଯାତ୍ରାଟି ଏନ୍ତା ଘଟଣାକେ ନେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉନ୍ନୟନ କମିଶନରଙ୍କର ଅଧୀନଥି ପ୍ରଶାସନିକ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ପୁରୀ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ବଦଳି କରାଯାଇଛି। ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଲ ରାଣା, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସିଆଡ଼େ ରଥଯାତ୍ରାକେ ଶୃଙ୍ଖଳାର ସହିତ କରବାର୍ ଲାଗି ବରିଷ୍ଠ ପୁଲିସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଉ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଥିବାର ବାବଦେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟନୁ ବିଜ୍ଞପ୍ତି ବାହାରିଛି। ରଥଯାତ୍ରା ଓଡ଼ିଆ ଜାତିର ଗର୍ବ ଆଉ ଗୌରବ, ଆଉ ଇଥି ସାମାନ୍ୟ ଅବହେଳା ବରଦାସ୍ତ ନାଇଁ କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଘଟିଥିବାର ଅଘଟନ ଲାଗି ଡିସିପି ବିଷ୍ଣୁପତି ଆଉ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ୱନୁ ନିଲମ୍ବନ କରାଯାଇଛି। ଇତାର ସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କର ପରିବାର ଲୋକ 25 ଲକ୍ଷ ଟଙ୍କା ଲେଖା ଆର୍ଥିକ ସାହାଯ୍ୟ ଘୋଷଣା କରିଛନ୍। ପୁରୀନ ଶ୍ରୀ ଗୁଣ୍ଡିଚା ମନ୍ଦିର ଆଗାଡ଼େ ଚାରମାଳ କାଠ ବୁଝେଇ ଟ୍ରକ୍ ହଠାତ୍ ଭିଡ଼ ଭିତରକେ ପଶି ଆସିବାରୁ ଠେଲାପେଲା ପରିସ୍ଥିତି ଦେଖାଦେଇଥିଲା। ଇ ଦୁଃଖଦ ଘଟଣାଥି ତିନି ଜଣଙ୍କର ଜୀବନ ଯାଇଥିବାର ସହିତ 80 ଅତ୍କା ଆହତ ହୋଇଥିବାର ଜିଲ୍ଲା ପ୍ରଶାସନ ତରଫ କୁହାଯାଇଛି। ଦେଶ ସ୍ୱାସ୍ଥ୍ୟ କ୍ଷେତ୍ରନୁ ସାମାଜିକ ସୁରକ୍ଷା ତକ ସବୁ କ୍ଷେତ୍ରଟି ପରିପୂର୍ଣ୍ଣତାର ଚିନ୍ତାଧାରା ସହିତ ଆଗକେ ବଢ଼ୁଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଇଟା ହେଉଛେ ସାମାଜିକ ନ୍ୟାୟର ଉଲ୍ଲେଖନୀୟ ପ୍ରତିଫଳନ ବୋଲି ଶ୍ରୀ ମୋଦି କହିଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଜି ଦେଶବାସୀଙ୍କ ସହିତ ଭାବ ଦିଆନିଆ କରିକି ପ୍ରଧାନମନ୍ତ୍ରୀ କହିଛନ୍, ଇହାଦେର ଥିତିଥି ଦେଶର ବହୁତ ଲୋକ କେନ୍ସି ନା କେନ୍ସି ସାମାଜିକ ସୁରକ୍ଷାର ସୁଫଲ ପାଉଛନ୍। ଆନ୍ତର୍ଜାତିକ ଶ୍ରମ ସଂଗଠନ ଆଇଏଲ୍ଓ ରିପୋର୍ଟ ବାବଦେ ଶ୍ରୀ ମୋଦି କହିଛନ୍, ଦେଶର 95 କୋଟି ଲୋକ ସାମାଜିକ ସୁରକ୍ଷା ଯୋଜନାଥି ସାମିଲ ଅଛନ୍। 2015 ତକ ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନାର ସୁଫଲ ଦେଶର 25 କୋଟିନୁ କମ୍ ଲୋକର ପାଖେ ପହଞ୍ଚିଥିଲା। ଏନ୍ତା ସଫଳତା ଆତ୍ମବିଶ୍ୱାସ ବଢ଼େଇଛେ ଆଉ ଭାରତୀତାକେ ନେଇକରି ସବୁ କ୍ଷେତ୍ରଥି ଶକ୍ତିଶାଳୀ ହେବାରକେ ଚେଷ୍ଟା ଜାରି ରଖିଛେ।
ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ ବଡି ଅହମ ରିପୋର୍ଟ ଆଇ କି ଭାରତ କି 64% से ज्यादा आबादी को अब कोई न कोई सोशल प्रोटेक्शन बेनिफिट जरूर मिल रहा है। सामाजिक सुरक्षा ये दुनिया की सबसे बड़ी कवरेज में से एक है। 95 करोड़ लोग किसी न किसी सोशल सिक्योरिटी योजना का लाभ पा रहे हैं। स्वास्थ्य से लेकर सामाजिक सुरक्षा तक हर क्षेत्र में सैचुरेशन की भावना से आगे बढ़ रहा है।
विश्व स्वास्थ्य संगठन तरफ ଭାରତକେ ଟ୍ରାକୋମା ମୁକ୍ତ ଘୋଷଣା କରାଯିବାର ବାବଦେ କହିକରି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ଆଉ ଜଲ ଜୀବନ ମିଶନ ଇ ସଫଳତାର ଗୋଟେ ବଡ଼ ଭୂମିକା ନେଇଛନ୍ ବୋଲି କହିଛନ୍। ଜରୁରୀକାଳୀନ ସ୍ଥିତିକେ ସୁର୍ତା କରିକରି ପ୍ରଧାନମନ୍ତ୍ରୀ କହିଛନ୍, ଇତାକେ ଲାଗୁ କରିକରି ସେତେବେଳର ସରକାର ଖାଲି ସମ୍ବିଧାନକେ ହତ୍ୟା ନାଇଁ କରିଥାଇ ନ୍ୟାୟପାଳିକାକେ ଭି ନିଷ୍କ୍ରିୟ କରିଦେଇଥିଲେ। ଇ ପରିସ୍ଥିତିକେ ଦୃଢ଼ତାର ସହିତ ସାମ୍ନା କରିଥିବାର ବ୍ୟକ୍ତିବିଶେଷମାନଙ୍କୁ ସଭେ ସୋର ରଖବାର କଥା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ଗଲା 21 ପାଲିତ ହୋଇଥିବାର ଅନ୍ତର୍ଜାତୀୟ ଯୋଗ ଦିବସ ବାବଦେ ଉଲ୍ଲେଖ କରିକରି ଇ ବର୍ଷର ବିଷୟବସ୍ତୁ ଗୋଟେ ପୂର୍ତ୍ତି ଆଉ ସୁସ୍ଥତା ଲାଗି ଯୋଗ ଖାଲି ଗୋଟେ ସ୍ଲୋଗାନ ନୁହେଁ, ବସୁଧୈବ କୁଟୁମ୍ବକମ୍ର ସାର ଆଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ କୈଳାସ ମାନସରୋବର ଯାତ୍ରା, ଅମରନାଥ ଯାତ୍ରା ଆଉ ଶ୍ରୀ ଜଗନ୍ନାଥ ରଥଯାତ୍ରା ବାବଦେ ସୂଚନା ଦେଇକରି କହିଥିଲେ, ଇସବୁ ଧାର୍ମିକ ଯାତ୍ରା ସେବା ଭାବନା ଲାଗି ଗୋଟିଏ ସୁଯୋଗ ଦେସି। ଦେଶର ହସ୍ତଶିଳ୍ପ ଆଉ ଦକ୍ଷତାର ବିବିଧତାର ଗୋଟିଏ ମୁଖିଆ କ୍ଷେତ୍ର ଏ। ଇ ଅବସରରେ ପ୍ରଧାନମନ୍ତ୍ରୀ ମେଘାଳୟର ଏରି ସିଲ୍କ ବାବଦେଭିଲ୍ କହିଛନ୍, ମହିଳାମାନଙ୍କର ନେତୃତ୍ୱ ଥି ବିକାଶ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ଦେଶର ମହିଳା ସାରା ସମାଜ ଲାଗି ନୂଆ ଦିଗ୍ଦର୍ଶନ ଦେଉଛନ୍। ଇ ଅବସରରେ ଦେଶର କେତେଟା ଇଲାକାନ ମହିଳା ଚାଷୀ ଆଉ ଉଦ୍ୟୋଗୀମାନଙ୍କର ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍।
तेलंगाना के भद्राचलम की महिलाओं की सफलता के बारे में जानेंगे तो आपको भी अच्छा लगेगा। ये महिलाएं मिलेट्स श्री अन्न से बिस्किट बना रही है। भद्रादी मिलेट मैजिक नाम से ये बिस्किट हैदराबाद से लंदन तक जा रहे हैं। इन्होंने गिरी सैनिटरी पैड्स बनाना शुरू किया। सिर्फ 3 महीने में 40,000 पैड्स तैयार किए और उन्हें स्कूलों और आसपास के ऑफिसों में पहुंचाया, वो भी बहुत ही सस्ती कीमत पर।
विश्व परिवेश दिवस अवसर प्रधानमंत्री गज जगाबार लगी आह्वान दे छन। एक पेड़ माँ के नाम अभियान थी चारा रोपण उल्लेखनीय सफलता पाई बोली प्रधानमंत्री श्री मोदी कही छन।
मिशन फॉर मिलियन ट्रीज अभियान शुरू किया है। लक्ष्य है लाखों पेड़ लगाना। सिंदूर वन, यह वन ऑपरेशन सिंदूर के वीरों को समर्पित है। सिंदूर के पौधे उन बहादुरों की याद में लगाए जा रहे हैं जिन्होंने देश के लिए सब कुछ समर्पित कर दिया। यहाँ एक और अभियान को नई गति दी जा रही है, एक पेड़ माँ के नाम। इस अभियान के तहत देश में करोड़ों पेड़ लगाए जा चुके हैं।
आपण माने खबर सुनुछन आकाशवाणी संबलपुर केंद्र नु। आयबाकाल भुवनेश्वर ठाने हेबारके थिबार मुख्यमंत्रीकर जन अभियोग सुनाणी कार्यक्रमके स्थगित रखाइछि। अनिवार्य कारण लागि इताके स्थगित रखाइथिबार साधारण प्रशासन आउ साधारण अभियोग विभाग तर्फु सूचना दिआइछि। ए अभियोग सुनाणी लागि अनलाइन पंजीकरण करिथिबार जनसाधारणकर आपत्ति अभियोग परवर्ती जनसुनाणी शिविरथि ग्रहण कराजिबा बोली विभाग तर्फु कहाइछि। ରାଜ୍ୟର ଶିଶୁବାଟିକାମାନଙ୍କେ ଶିଶୁ ସେବିକା ନିୟୋଜିତ କରବାର୍ ଲାଗି ସରକାର ନିଷ୍ପତ୍ତି ନେଇଛନ୍। ଶିଶୁ ସେବିକାମାନେ ଛୋଟ ଛୁଆମାନଙ୍କୁ ସାହାଯ୍ୟ କରବାର୍ ସହିତ ଶିକ୍ଷକମାନଙ୍କର ଉପରେ ହେଉଥିବାର ଅଣଶିକ୍ଷା କାମର ଚାପକେ କମ୍ କରବାର୍ ଲାଗି ସରକାର ଏ ପଦକ୍ଷେପ ନେଇଛନ୍। ଇତାର ଜରିଏ ପ୍ରାକ୍ ପ୍ରାଥମିକ ଶ୍ରେଣୀଥି ଛୁଆମାନଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଇନ ଜଣେଇ ଦିଆଯାଇପାରେ ଯେ ଜାତୀୟ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟର 45,000 ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କେ ଏ ଶିକ୍ଷାବଚ୍ଛନ୍ନୁ ଶିଶୁ ବାଟିକା ଖୋଲାଯାଇଛି। ଛୁଆମାନଙ୍କର ସଂଖ୍ୟାକେ ନଜରଥି ରଖିକରି ଦରକାର ଅନୁସାରେ ଶିଶୁ ସେବିକା ନିଯୁକ୍ତି ଲାଗି ନିଷ୍ପତ୍ତି ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ପ୍ରମୁଖ ସଚିବ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଇତାର ସହିତ ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଉ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଥି ରହିବେ। ଓଡ଼ିଶା ଫି ବଛର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବାନ ବିଭାଗ ବଛର ଯାକ ସଜାଗ ଥିସି ବୋଲି ସମ୍ବଲପୁର ଗସ୍ତଥି ଆସିକରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ରାଜ୍ୟ ଜାରି ରହିଥିବା ଲଘୁଚାପ ବର୍ଷା ଲାଗି ଭିନ୍ ଭିନ୍ ନଦୀମାନଙ୍କେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆଉ ଜିଲ୍ଲାମାନଙ୍କେ ଜିଲ୍ଲାପାଳଙ୍କର ସହିତ କଥା ହୋଇକରି ସତର୍କ ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ଇତାର ସହିତ ହୀରାକୁଦ ବନ୍ଧାର ମୁଖ୍ୟ ଯନ୍ତ୍ରୀଙ୍କ ସହିତ ବି ମନ୍ତ୍ରୀ ଶ୍ରୀ ପୂଜାରୀ କଥା ହୋଇଛନ୍। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ସମ୍ବଲପୁର ଜିଲ୍ଲା ସର୍କିଟ୍ ହାଉସ୍ଠାରେ ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଜିଲ୍ଲାର ରାସ୍ତା, ପିଇବାର ପାଇନ୍, ଶିକ୍ଷାର ସମସ୍ୟା ବାବଦେ ବୈଠକଟି ଆଲୋଚନା ହୋଇଛି। ସବୁଦିନିଆ ଜୀବନଥି ପରିସଂଖ୍ୟାନ ଷ୍ଟାଟିଷ୍ଟିକ୍ସର ବ୍ୟବହାରକେ ଲୋକପ୍ରିୟ କରବା ଲାଗି ଫି ବଛର ଆଜିର ଦିନକେ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ଭାରତ ସରକାର ପାଳନ କରୁଛନ୍। ଜାତୀୟ ପରିସଂଖ୍ୟାନ ପଦ୍ଧତି ଲାଗି ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲୋନୋବିସଙ୍କର ଖୁବ୍ ଅବଦାନ ରହିଥିବାର ତାଙ୍କର ଜନ୍ମଦିନ ଜୁନ୍ 29 2007 ଜାତୀୟ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯାଉଛି। ଇନ ଜନେଇ ଦିଆଯାଇପାରେ ଦେଶ ଆର୍ ରାଜ୍ୟମାନଙ୍କର ଯୋଜନା ତିଆର ଆର୍ ଲାଗୁ କରବାର କ୍ଷେତ୍ରଥି ପରିସଂଖ୍ୟାନର ଭୂମିକା ରହିଛି। ପାଣିପାଗ ଆରବ ସାଗର ଆଉ ବଙ୍ଗୋପସାଗରନ ଦୁଇଟା ଲଘୁଚାପ ସୃଷ୍ଟି ହୋଇଛି। ଇତାର ପ୍ରଭାବଟି ଦେଶର ଭିନ୍ ଭିନ୍ ଜାଗାନ ଜବର ବର୍ଷାକେ ନେଇକରି ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି। ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ବଲେ ରାଜ୍ୟ ଆଇବା 4 ତକ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟ ସକ୍ରିୟ ରହିଛି। ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ସହିତ ରାଜ୍ୟର 11 ଜିଲ୍ଲାନ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀକ୍ଷେତ୍ର ପୁରୀନ ଆଉ କିଛି ସମୟ ଆଉତରୁ ଆଡ଼ପ ମଣ୍ଡପକେ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସ୍ୱାସ୍ଥ୍ୟକ୍ଷେତ୍ରନୁ ସାମାଜିକ ସୁରକ୍ଷା ତକ ସବୁ କ୍ଷେତ୍ରଥି ପରିପୂର୍ଣ୍ଣତାର ସହିତ ଦେଶ ଆଗ୍କେ ବଢ଼ୁଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟ ବ୍ୟସ୍ତତା ଲାଗି ଆଇବାକାଲ ଭୁବନେଶ୍ୱରଠାରେ ବନ୍ଦ ରହିବା ଅଭିଯୋଗ ଶୁଣାଣି। ଆଉର୍ ଲଘୁଚାପର ବଲେ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ସହିତ ରାଜ୍ୟର 11 ଜିଲ୍ଲାନ ହେବା ଜବର ବର୍ଷା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।